ये एडवेंटिस्ट वर्ल्ड रेडियो की हिंदी सेवा है और आप सुन रहे हैं कार्यक्रम जीवन धारा।
कार्यक्रम जीवन धारा सुनने वालों को मैं स्मिता
और मैं अमित,
हमारा प्यार भरा नमस्कार।
एडवेंटिस्ट वर्ल्ड रेडियो की हिंदी सेवा में हम आपका स्वागत करते हैं। श्रोताओं, आइए आज प्रसारित होने वाले कार्यक्रमों की जानकारी दे दें। पवित्र बाइबल का संदेश, तो चलिए
इससे पहले परमेश्वर का वचन सुने हम ये गीत सुनते हैं।
यदि आप पत्राचार द्वारा यीशु के जीवन और उनकी शिक्षाओं पर या फिर स्वास्थ्य विषय पर अध्ययन करना चाहते हैं तो आप हमें इस पते पर लिख सकते हैं। हमारा पता है
वॉइस ऑफ प्रोफेसी, 11 हेली रोड, नई दिल्ली 110001, इंडिया।
तो आइए पवित्र बाइबल से आत्मिक संदेश सुनने से पहले और एक गीत सुनते हैं।
ବାକ୍ୟରେ ଶକ୍ତି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ସର୍ବସୃଷ୍ଟି, ପ୍ରେମମୟ, ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ, କ୍ଲେଶରୁ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବାକ୍ୟରେ ଶକ୍ତି। ଚାଲନ୍ତୁ ଏହି ବାକ୍ୟର ଶକ୍ତି ଉପରେ କେତେ ଗୁଡ଼ାକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ଚେଷ୍ଟା କରିବା। ଯେହେତୁ ବେଳେ ବେଳେ ହୋଇପାରେ ଅନ୍ୟ କେହି ବା ଆପଣାକୁ ଈଶ୍ୱରଙ୍କ ବାକ୍ୟର ଶକ୍ତି ବିଷୟରେ ପ୍ରଶ୍ନ ହୋଇଥାଏ, ଆଉ ସେହି ପ୍ରଶ୍ନର ଉତ୍ତର ଆଜି ଆମେ ପଚାରି ତାର ଉତ୍ତର ପବିତ୍ର ଶାସ୍ତ୍ରରୁ ପାଇବା ପାଇଁ ଚେଷ୍ଟା କରିବା। ତାହେଲେ ପ୍ରଥମ ପ୍ରଶ୍ନ ହେଉଛି, କେଉଁ ପ୍ରତିନିଧିତ୍ୱ ଦ୍ୱାରା ଈଶ୍ୱର ସୃଷ୍ଟି ସ୍ୱର୍ଗ ସୃଷ୍ଟି କଲେ? ଏହାର ଉତ୍ତର ଆମେ ପାଉଛୁ ଏବ୍ରି 11:3। ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ କେତେ ସୁନ୍ଦର କହୁଛି, ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ ସୃଷ୍ଟି ହୋଇଅଛି, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମାତ। ସେପରି ଗୀତ ସଂହିତା 33:9-6 କହେ, 6:9 କହେ, ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। କେଉଁ ଶକ୍ତିରେ ଖ୍ରୀଷ୍ଟ ସମସ୍ତ ବିଷୟ ଧାରଣ କରନ୍ତି? ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ପୁର ପ୍ରତିମୂର୍ତ୍ତି। ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣା କରନ୍ତି। ପୁଣି ପାପ ମର୍ଜାନ କଲା ଉତ୍ତାରେ ଉଦସ୍ତ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଏହିପରି ଏବ୍ରି 1:3 କହୁଅଛି କି ଏହି ଧାରଣା ଧରି ଈଶ୍ୱର ବର୍ତ୍ତମାନ ସମସ୍ତ ଧାରଣାର କରିଛନ୍ତି। ତାହେଲେ କେଉଁ କେଉଁ କିଛି ଜିନିଷ ଜାଣିବୁଝି ଭୁଲି ଯାଆନ୍ତି? ଦ୍ୱିତୀୟ ପିତର 3:5-6 କୁହେ, ସେମାନେ ଜାଣି ଜାଣି ଭୁଲି ଯାଆନ୍ତି। କିଏ ମାନେ? ଯେମାନେ କି ଈଶ୍ୱରଙ୍କ ସେବା କରୁଥିବେ। ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା, ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ସ୍ଥାପିତ ହୋଇ ବିନଷ୍ଟ ହେଲା, ଏହା ଆମେ ଜାଣିବୁଝି ଭୁଲି ଯାଇଥାଉ। ତାହେଲେ ବର୍ତ୍ତମାନ ଆକାଶ, ବର୍ତ୍ତମାନ ପୃଥିବୀ କେଉଁ ବାକ୍ୟ ଦ୍ୱାରା ବିନାଶ ବା ବିନାଶ ହେବ ବୋଲି ପବିତ୍ର ଶାସ୍ତ୍ର କହୁଅଛି? ଯଦି ଆମେ ଦ୍ୱିତୀୟ ପିତର 3:7 ପଢ଼ିବା, ସେଠି କୁହେ, ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଆଧ୍ୟାତ୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ବଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛନ୍ତି। ତାହେଲେ ଆଉ ଗୋଟିଏ ପ୍ରଶ୍ନ ହୋଇପାରେ, କେଉଁ କେଉଁ ପବିତ୍ର ଶାସ୍ତ୍ରରେ ଈଶ୍ୱରଙ୍କ ବାକ୍ୟ ସୃଷ୍ଟି ଶକ୍ତିର ପ୍ରକାଶ କରେ କି ବାକ୍ୟ ହିଁ ତାର ଶକ୍ତି ଅଛି ସୃଷ୍ଟି କରିପାରିବ ଏହିପରି ପ୍ରକାଶ କରେ? ଯଦି ଆମେ ଗୀତ ସଂହିତା 145:5 ପଢ଼ିବା, ସେଠି କହୁଅଛି, ମୁଁ ତୁମ୍ଭେ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ଓ ତୁମ୍ଭ ଆଚର୍ଯ୍ୟ କ୍ରିୟାର ବିଷୟ ଧ୍ୟାନ କରିବି। ତାପରେ ଏହିପରି ଆଉ ଗୋଟିଏ ପ୍ରଶ୍ନ ଆସିପାରେ, ଯେ କେହି କୃଷ୍ଣଙ୍କଠାରେ ଅଛନ୍ତି ସେମାନେ କିପରି ଆବା ସେମାନଙ୍କଠାରେ କିପରି ପରିବର୍ତ୍ତନ ଆସେ। ଦ୍ୱିତୀୟ କରନ୍ତି 5:17 ଏହିପରି ଏହାର ଉତ୍ତର ପାଉଅଛୁ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପ୍ରିୟ ଶ୍ରୋତା, ଯିଏ କେହି ଖ୍ରୀଷ୍ଟଙ୍କଠାରେ ଅଛନ୍ତି ତାହାଙ୍କର ପରିବର୍ତ୍ତନ ହେଉଛି ନୂତନ। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଯେ କେହି ଖ୍ରୀଷ୍ଟଙ୍କଠାରେ ଥାନ୍ତି ସେମାନେ ଏହିପରି ଅନୁଭବ କରନ୍ତି। ଏହି ସୃଷ୍ଟିର ସୁସମାଚାର ମଧ୍ୟ କ'ଣ କୁହାଯାଏ? ଯହନ 3:3 କହେ, ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଯେଉଁ ଜଗତ ସୃଷ୍ଟି ବିଷୟର ସୁସମାଚାର ବିଷୟରେ ଆମେ ଜାଣିଲୁ, ସେହି ସୃଷ୍ଟି ଯଦି ଆମେ ଯଦି ପୁନର୍ଜନ୍ମ ନ ହେବା ତାହେଲେ ଈଶ୍ୱରଙ୍କ ରାଜ୍ୟରେ ଆମେ କେବେ ହେଲେ ପ୍ରବେଶ ହୋଇପାରିବା ନାହିଁ। ଯଦି ଏହିପରି ଆଉ କେହି ପ୍ରଶ୍ନ କରନ୍ତି, କେଉଁ ପ୍ରତିନିଧି ଦ୍ୱାରା ନୂଆ ସୃଷ୍ଟି ବା ନୂଆ ଜନ୍ମ ପ୍ରାପ୍ତ ହୁଏ? 1 ପିତର 1:23 କହେ, ଯେନୁ ତୁମ୍ଭେମାନେ କ୍ଷରଣୀୟ ଜୀବନକୁ ନୁହେଁ ବରଂ ଅକ୍ଷୟ ଜୀବରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ହଁ ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ଚିରସ୍ଥାୟୀ ବାକ୍ୟ ଦ୍ୱାରା, ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ଦ୍ୱାରା ଆମେ ନୂଆ ଜନ୍ମ ପ୍ରାପ୍ତ ହେଉ। ତାହେଲେ ପ୍ରଥମରେ ବା ପ୍ରଥମ ସୃଷ୍ଟିରେ ଆଦେଶ କ'ଣ ଥିଲା, ପରମେଶ୍ୱର କ'ଣ ଆଦେଶ ଦେଲେ, ଆଉ ଏହାର ପରିଣାମ କ'ଣ ହେଲା? ଯେପରି ଆମେ ଆଦି 1:3 ପାହୁ, ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ସେ ଆଦେଶ ଦେଲା, ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ଏହାର ଆଦେଶ ଥିଲା ଦୀପ୍ତି ହେଉ, ଆଉ ଏହାର ପରିଣାମ ହେଲା ଦୀପ୍ତି। ତାହେଲେ ଦୀପ୍ତିର ସୃଷ୍ଟି ଆଉ ସୁସମାଚାର ଦୀପ୍ତିର କି ସମ୍ପର୍କ ରହିଅଛି? ଦୀପ୍ତି ସୃଷ୍ଟି କରିବାର ଆଉ ସୁସମାଚାର ଦୀପ୍ତିର ଏହି ଉଭୟଙ୍କର ସମ୍ପର୍କ କ'ଣ ରହିଅଛି? ଯଦି ଏହିପରି କେହି ପ୍ରଶ୍ନ ପଚାରନ୍ତି, ଏହାର ଉତ୍ତର ଆମେ ପାଉଅଛୁ 2 କରନ୍ତି 4:6, ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। କେଡ଼େ ସୁନ୍ଦର ଭାବରେ ସାଧୁ ପାଉଲ ଏହି ସମ୍ପର୍କ ଦୀପ୍ତିର ସୃଷ୍ଟି ସୁସମାଚାର ଦୀପ୍ତିର ବିଷୟରେ କେଡ଼େ ସୁନ୍ଦର ଏହି ସମ୍ପର୍କ ବିଷୟରେ ଆମମାନଙ୍କୁ ବୁଝାଇ କହୁଅଛନ୍ତି। ତାହେଲେ ଆମେ ଯଦି ପଚାରିବା, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲୋକେ କାହିଁକି ଆଚର୍ଚ୍ଚୁନତ ହେଲେ? ଲୁକ 4:32 ଏହାର ଉତ୍ତରବାନ ପାଉଅଛୁ, ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଚର୍ଚ୍ଚୁନତ ହେଲେ କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା, ଏହି କାରଣରୁ ସେମାନେ ଆଚର୍ଯ୍ୟନତ ହେଲେ। ଯାହା ଯାହା ପରମେଶ୍ୱର କହୁଥିଲେ ସେହି ବାକ୍ୟରେ ଅଧିକାରଯୁକ୍ତ ଥିଲା। ତାହେଲେ ବାକ୍ୟ, ଈଶ୍ୱରଙ୍କ ବାକ୍ୟ ଶକ୍ତିକୁ କ'ଣ ପ୍ରମାଣ ଦିଏ? ଏହିପରି ଯଦି ଆମେ ପ୍ରଶ୍ନ କରିବା, ଏହାର ଉତ୍ତର ଆମେ ପାଉଅଛୁ 4:36। ଏଥିରେ ସମସ୍ତ ବିସ୍ମୟତ ହୋଇ ପରସ୍ପର କୁହାକୁହି କଲେ, ହେଲେ ଏହି କଥା ଯେ ଅଶୁଚି ଆତ୍ମାଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି ଆଉ ସେମାନେ ବାହାରି ଯାଆନ୍ତି। କେଡ଼େ ସୁନ୍ଦର ଭାବରେ ଆମେ ଏହି ପ୍ରମାଣ ପାଉଅଛୁ କି ବାକ୍ୟ ଈଶ୍ୱରଙ୍କ ବାକ୍ୟର ଶକ୍ତି ଅଛି। ଖ୍ରୀଷ୍ଟ କ'ଣ କହିଲେ ବିହନ ଈଶ୍ୱରଙ୍କ ରାଜ୍ୟ ବିଷୟରେ? ବିହନ ଯେଉଁ ଦୃଷ୍ଟାନ୍ତରେ ଯେଉଁ ଦୃଷ୍ଟାନ୍ତ ଆମେ ଲୁକ 8 ପର୍ବରେ ପାଉଅଛୁ, ସେ ଦୃଷ୍ଟାନ୍ତରେ ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ। ଲୁକ 8:11 କହୁଛି, ଦୃଷ୍ଟାନ୍ତର ଭାବ ଏହି ବିହନ ଈଶ୍ୱରଙ୍କ ବାକ୍ୟ। ତାହେଲେ ଏହି ଈଶ୍ୱରଙ୍କ ବାକ୍ୟ କେଉଁଠାରେ ବାସ କରେ? ଏହିପରି ଯଦି କେହି ପ୍ରଶ୍ନ କରେ, ଏହାର ଉତ୍ତର ଆମେ ପାଉଅଛୁ କଲସିୟ 3:16। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କଠାରେ ବାସ କରୁ। ତୁମେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ବିବେଚନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ ସ୍ରୋତ ଓ ଆଧ୍ୟାତ୍ମିକ ସଂକୀର୍ଣ୍ଣ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। କେଡ଼େ ସୁନ୍ଦର ଭାବରେ ଆମ୍ଭମାନଙ୍କ ଠାରେ ଖ୍ରୀଷ୍ଟଙ୍କର ବାକ୍ୟ ବାସ କରେ। ତାହେଲେ ଖ୍ରୀଷ୍ଟ କ'ଣ କହିଲେ? ସେହି ଅବିଶ୍ୱାସୀ ଯେଉଁଦୀମାନଙ୍କୁ, ଯେଉଁ ଲୋକେ ଈଶ୍ୱରଙ୍କ ବାକ୍ୟକୁ ଅସମ୍ମାନ ଦେଉଥିଲେ, ଯହନ 5:8 କହେ, ପୁଣି ତାହାଙ୍କ ବାକ୍ୟ ତୁମମାନଙ୍କ ଅନ୍ତରରେ ସ୍ଥାନ ପାଇନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ ତାହାଙ୍କୁ ତୁମେମାନେ ବିଶ୍ୱାସ କରୁନାହୁଁ। ଯେଉଁ ଲୋକେ ଖ୍ରୀଷ୍ଟଙ୍କ ବାକ୍ୟରେ ବିଶ୍ୱାସ କରନ୍ତି ନାହିଁ, ଯେଉଁପରିକି ଯେଉଁଦୀମାନେ ଖ୍ରୀଷ୍ଟଙ୍କ ବାକ୍ୟକୁ ଅସମ୍ମାନ ଦେଲେ, ଆଉ ସେମାନଙ୍କୁ ଏହିପରି ଉତ୍ତର ଦେଲେ ଯେ ସେମାନଙ୍କ ଅନ୍ତରରେ ଈଶ୍ୱରଙ୍କ ବାକ୍ୟକୁ ସ୍ଥାନ ଦେଲେ ନାହିଁ, ଆଉ ଏହି କାରଣରୁ ସେମାନେ ଈଶ୍ୱରଙ୍କୁ ବା ଈଶ୍ୱରଙ୍କ ବାକ୍ୟକୁ ଅସମ୍ମାନ କରୁଥିଲେ। ବିଶ୍ୱାସୀମାନଙ୍କ ଠାରେ ଈଶ୍ୱରଙ୍କ ବାକ୍ୟ କିପରି କାର୍ଯ୍ୟ କରେ ଯଦି ଆମେ ପଢ଼ିବା ଏହି ପ୍ରଥମ ଥେସଲୋନି 2:13, ଏହାର ଉତ୍ତର ଆମେ ପାଉଅଛୁ, ଆଉ ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ ଯେତେବେଳେ ତୁମେମାନେ ଆମମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ୱରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲେ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ। ପୁଣି ବିଶ୍ୱାସୀ ଯେ ତୁମମାନେ ତୁମମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁ, ତାହା ମାନେ ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ପାଉ ସେହି ବାକ୍ୟ ଆମ ଅନ୍ତରରେ ତାହା କାର୍ଯ୍ୟ କରୁ। ତାହେଲେ କି ପ୍ରକାର ଆଚରଣ ପ୍ରଦାନ କରାଯିବ ଈଶ୍ୱରଙ୍କ ପ୍ରତିଜ୍ଞା ବାକ୍ୟରେ? ଏହିପରି କେହି ପ୍ରଶ୍ନ କରନ୍ତି, ପିତର ଏହାର ଉତ୍ତର ଦେଉଛନ୍ତି 2 ପିତର 1:4, ତଦ୍ୱାରା ସେ ଆମମାନଙ୍କ ବହୁମୂଲ୍ୟ ଓ ଅତି ମହତ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମମାନେ କୋଭିଳାସରୁ ଜାତ ଯେଉଁ ବିନାଶ ଜଗତରେ ଅଛି ସେଥିରୁ ରକ୍ଷା ପାଇ ଐଶ୍ୱରିକ ସ୍ୱଭାବର ସୌଭାଗ୍ୟ ହୁଅ। ବିଶ୍ୱାସୀମାନଙ୍କୁ କେଉଁ ଜିନିଷ ଦ୍ୱାରା ପରିଷ୍କାର କରାଯାଇପାରେ ଯଦି ଏହିପରି ଆମେ ପ୍ରଶ୍ନ କରିବା, ଯହନ ଏହାର ଉତ୍ତର ଦେଉଛନ୍ତି 15:3, ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥିଯୋଗୁଁ ତୁମମାନେ ପରିଷ୍କୃତ ହୋଇସାରିଅଛ। ପ୍ରିୟ ସତା, ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟ ଶୁଣୁ, ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଅନୁଗ୍ରହ କରୁ, ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଅନୁସରଣ କରୁ, ସେତେବେଳେ ହିଁ ଆମେ ପରିଷ୍କୃତ ହୋଇସାରିଅଛୁ ବୋଲି ଯହନ ଏହାର ଉତ୍ତର ଦେଉଅଛନ୍ତି। ତାହେଲେ ଏକ ଯୌବନ ବ୍ୟକ୍ତି କିପରି ତାହାଙ୍କ ପଥ ପରିଷ୍କାର କରିପାରିବେ? ଏକ ଯୌବନ ବ୍ୟକ୍ତି କିପରି ତାହାଙ୍କ ମନ ଧାରଣା ଆଲୋଚନା ପରିଷ୍କାର କରିପାରିବେ। ଗୀତ ସଂହିତା 119:9 ଏହାର ଉତ୍ତର ଆମେ ପାଉଛୁ। ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ, ତୁମ ବାକ୍ୟ ଅନୁଆଇ ହିଁ ତହିଁ ବିଷୟରେ ସାବଧାନ ହେଲେ କରିବ। ଯଦି ଆମେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣି ତାହା ସେହି ବାକ୍ୟର ଅନୁସାରେ ଆମେ ଚାଲିବା ଆଉ ସାବଧାନ ହେବା, ତାହେଲେ ନିଶ୍ଚିତ ରୂପେ ସେହି ଯୌବନ ବାକ୍ୟ ବା ଯୁବା ବ୍ୟକ୍ତି ନିଜ ପଥକୁ ପରିଷ୍କାର କରିପାରିବ। ପ୍ରାଚୀନରେ ଈଶ୍ୱର ତାହାଙ୍କ ଲୋକମାନଙ୍କୁ କିପରି ସୁସ୍ଥ କଲେ, ବର୍ତ୍ତମାନ ଆମେ ଦେଖୁଅଛୁ ଅନେକ ପ୍ରକାର ଔଷଧ, ଅନେକ ପ୍ରକାର ଡାକ୍ତର, ଅନେକ ପ୍ରକାର ଚିକିତ୍ସା ଚାଲିଅଛି। ତାହେଲେ ପ୍ରାଚୀନ କାଳରେ ଏହି ଚିକିତ୍ସା ସବୁ ନଥିଲା, ତାହେଲେ ଈଶ୍ୱରଙ୍କ ଲୋକଙ୍କୁ ଈଶ୍ୱର କିପରି ସେମାନଙ୍କୁ ସୁସ୍ଥ କଲେ? ଏହିପରି ଯଦି କେହି ପ୍ରଶ୍ନ କରନ୍ତି, ଗୀତ ଲେଖକ ଏହାର ଉତ୍ତର ଦେଉଛନ୍ତି। ଗୀତ ଲେଖକ ବା ଗୀତ ସଂହିତା 107:20 ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି। ସେହି ବାକ୍ୟ ହେଉଛି ପବିତ୍ର ଶାସ୍ତ୍ର, ବାଇବଲ। ଯିଏ କେହି ପବିତ୍ର ଶାସ୍ତ୍ର ଉପରେ ନିର୍ଭର କରେ ସେହି ବ୍ୟକ୍ତି ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କରେ ଆଉ ପ୍ରଭୁ ଯୀଶୁ ସେମାନଙ୍କୁ ସୁସ୍ଥ କରେ। ସହଜ ଭାବରେ ଏହି ଉତ୍ତର ଆମେ ପାଉଅଛୁ। ଯେପରିକି ଆମେ ସେହି ସତସେନାପତି କିପରି ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ, ସେହି ବାକ୍ୟରେ ସେ ବିଶ୍ୱାସ କଲେ, ସତସେନାପତି କିପରି ବିଶ୍ୱାସ ପ୍ରକାଶ କଲେ ଖ୍ରୀଷ୍ଟଙ୍କ ବାକ୍ୟରେ ସୁସ୍ଥର ଶକ୍ତି ବିଷୟରେ, ଏହିପରି ଯଦି କେହି ପ୍ରଶ୍ନ କରନ୍ତି, ମାଥିଓ ଏହାର ଉତ୍ତର ଦେଉଛନ୍ତି। ମାଥିଓ 8:8 ଆମେ ପାଉଅଛୁ, କିନ୍ତୁ ସତସେନାପତି ଉତ୍ତର ଦେଲେ, ପ୍ରଭୁ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ, କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋର ଦାସ ସୁସ୍ଥ ହେବ। ପ୍ରିୟ ସୁତା, ଯଦି ସେହି ବିଶ୍ୱାସ ଆମମାନଙ୍କଠାରେ ଅଛି, ପ୍ରଭୁ ଆପଣ କେବଳ କହିଦିଅନ୍ତୁ ମୋ ଶିଶୁ, ମୋ ପୁଅ, ମୋ ଝିଅ, ମୋ ପଡ଼ୋଶୀ ଭଲ ହୋଇଯିବ, ନିଶ୍ଚିତ ରୂପେ ଈଶ୍ୱର ସେମାନଙ୍କୁ ଭଲ କରିବେ। ଯେବେ ଈଶ୍ୱରଙ୍କ ବାକ୍ୟ ଆମ ହୃଦୟରେ ଲୁଚାଇ ରଖୁ, ଏହାର ଶକ୍ତିକରଣ ଆମେ ପାଉ। ଯେବେ ଈଶ୍ୱରଙ୍କ ବାକ୍ୟକୁ ଆମେ ଧ୍ୟାନ କରୁ, ଏହାର ଶକ୍ତିକରଣ କରେ। ଏହିପରି କେହି ପ୍ରଶ୍ନ କରନ୍ତି, ଯଦି ଏହିପରି ଆମର ପ୍ରଶ୍ନ ରୁହେ, ଏହାର ଉତ୍ତର ଆମେ ପାଉଅଛୁ। ଗୀତ ଲେଖକ ଦେଉଛନ୍ତି ଗୀତ ସଂହିତା 119:11 ଆଉ 17:4 ସେ କହନ୍ତି, ମୁଁ ଯେପରି ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ ଅଷ୍ଟଦଳର ବାକ୍ୟ ଦ୍ୱାରା ଦୁର୍ଜନର ପଥରୁ ଆପଣଙ୍କୁ ରକ୍ଷା କରିଅଛି। ତାହେଲେ ମନୁଷ୍ୟ କେଉଁଠାରେ ବଞ୍ଚି ରହିପାରିବ? ଦ୍ୱିତୀୟ ବିବରଣ 8:3 ଏହାର ଉତ୍ତର ଆମେ ପାଉଅଛୁ କି ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ ତହିଁରେ ହିଁ ବଞ୍ଚେ। ଏହା ତୁମକୁ ଜଣାଇବା ପାଇଁ ସେ ତୁମକୁ ନମ୍ର ଓ କ୍ଷୁଦିତ କରି ତୁମ୍ଭର ଆଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଆଜ୍ଞାତ ମନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ପ୍ରିୟସତା, ଆମେ ବେଳେ ବେଳେ ବଞ୍ଚିବା ପାଇଁ ଏହି ପୃଥିବୀରେ ଅନେକ ଗୁଡ଼ାଏ କାମ କାର୍ଯ୍ୟ କରିଥାଉ, ଅନେକ ବ୍ୟବସାୟ କରିଥାଉ, ପଇସା ଟଙ୍କା ସଞ୍ଚୟ କରିଥାଉ। ପବିତ୍ର ଶାସ୍ତ୍ର ମାନଙ୍କୁ କହେ କି ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ପ୍ରତ୍ୟେକ ବାକ୍ୟ ଯାହା ପ୍ରଭୁଙ୍କ ଠାରୁ ଆସେ ସେହି ବାକ୍ୟ ହିଁ ମଣିଷକୁ ବଞ୍ଚାଏ ବା ପରିତ୍ରାଣ ଦିଏ। ତାହେଲେ ପ୍ରବଞ୍ଚନ ଠାରୁ ଯେ କି ପୃଥିବୀରୁ ଯେ ଆମେ ପୃଥିବୀରେ ବାସ କରୁଅଛୁ ଏହି ପ୍ରବଞ୍ଚନା ଠାରୁ ଆମେମାନେ କିପରି ଦୂର ରହିପାରିବା ବା କିପରି ପ୍ରବଞ୍ଚନାରୁ ଦୂର ରହିବାକୁ କ'ଣ କରିବାକୁ ହେବ ଯଦି ଏହିପରି ଆମେ ପ୍ରଶ୍ନ କରିବା ଯାକୁବ ଏହାର ପ୍ରଶ୍ନର ଉତ୍ତର ଦେଉଛନ୍ତି ଯାକୁବ 1:22 କିନ୍ତୁ ଶ୍ରୋତାମାନେ ଶ୍ରୋତା ମାତ୍ର ହୋଇ ଆପଣମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟରେ କର୍ମକାରୀ ହୁଅ ଯଦି ଆମେ ବାକ୍ୟରେ କର୍ମକାରୀ ହେବା ତାହେଲେ କେବେ ହେଲେ ପ୍ରବଞ୍ଚନାରେ ପ୍ରବେଶ କରିବା ନାହିଁ ସରଳ ଉତ୍ତର ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ କରିବାରେ ଏହା ପରିଣାମ କ'ଣ ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ମାନିବା ତାଙ୍କ ଇଚ୍ଛା ପୂର୍ଣ୍ଣ କରିବା ତାହେଲେ ଏହାର ପରିଣାମ କ'ଣ ବୋଲି ଯଦି ଆମେ ପ୍ରଶ୍ନ କରିବା 1 John 2:17 କହେ ପୁଣି ସଂସାର ଓ ସେଥିର ଅଭିଳାଷ ଅନ୍ୟତ୍ୟ ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟ ସ୍ଥାୟୀ କେଡ଼େ ସୁନ୍ଦର ଭାବେ ଏହି ପ୍ରଶ୍ନର ଉତ୍ତର ଜହନ ଦିଅନ୍ତି କି ନିତ୍ୟ ସ୍ଥାୟୀ ହଁ ପ୍ରିୟ ଶ୍ରୋତା ଯଦି ଆମେ ସେହି ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେବା ସେହି ବାକ୍ୟର ଶକ୍ତିକୁ ଆମେ ଧ୍ୟାନ ଦେବା କେବେ ହେଲେ ଆମେ ସାଂସାରିକ ଜିନିଷରେ ଧ୍ୟାନ ଦେବା ନାହିଁ ବା ସାଂସାରିକ ଶକ୍ତିରେ ଧ୍ୟାନ ଦେବା ନାହିଁ ତାହେଲେ ଚାଲନ୍ତୁ ସେହି ସର୍ବଶକ୍ତି ପରମେଶ୍ୱରଙ୍କ ବାକ୍ୟଙ୍କ ଠାରେ ଆମେ ଧ୍ୟାନ ଦେବା ଯେହେତୁ ତାଙ୍କ ବାକ୍ୟରେ ଶକ୍ତି ଅଛି ଆଉ ସେହି ଶକ୍ତି ଯାହା ଆମେ ଚାହୁଁ ତାହା ଆମେ ସେହି ଶକ୍ତି ଦ୍ୱାରା ପ୍ରାପ୍ତ କରିପାରିବା ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ଯେଉଁ ପ୍ରଶ୍ନର ଉତ୍ତର ପବିତ୍ର ଶାସ୍ତ୍ରରୁ ଆମେ ଜାଣିପାରିଲୁ ତାହା ସବୁ ଆମ ମନରେ ଆତ୍ମାରେ ରଖିବା ପାଇଁ ଆମମାନଙ୍କୁ ସାହାଯ୍ୟ କର ଶତ୍ରୁ ଶୟତାନରୁ ଦୂରେଇ ରଖ ଶୟତାନର ପ୍ରବଞ୍ଚନରୁ ଦୂରେଇ ରଖିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କର ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି ଶୁଣି ଗ୍ରହଣ କର ଆମେନ୍
यदि आपका कोई प्रश्न या सुझाव हो तो हमें अवश्य लिखिए हमें आपके पत्रों का इंतजार रहेगा हमारा पता है
कार्यक्रम जीवन धारा एडवेंटिस्ट वर्ल्ड रेडियो पोस्ट बॉक्स 17 पुणे 411001 महाराष्ट्र इंडिया
पता एक बार फिर नोट कर ले कार्यक्रम जीवन धारा एडवेंटिस्ट वर्ल्ड रेडियो पोस्ट बॉक्स 17 पुणे 411001 महाराष्ट्र इंडिया
और अब हमारा समय यहीं पर समाप्त होता है इसी समय इसी मीटर बैंड पर आपसे फिर भेंट होगी तब तक के लिए मैं स्मिता
और मैं अमित हमें आज्ञा दीजिए
प्रभु आपको आशीष दे।